ఆకాశవాణి ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ ମୁଖ୍ୟ ସମ୍ବାଦ 2047 ସୁଦ୍ଧା ଏକ ବିକଶିତ ଭାରତ ସ୍ୱପ୍ନ ପୂରଣ କରିବା ଲାଗି ସମାଜର ବିଭିନ୍ନ କ୍ଷେତ୍ରରେ ମହିଳାମାନଙ୍କ ସକ୍ରିୟ ଅଂଶଗ୍ରହଣ ଉପରେ ରାଷ୍ଟ୍ରପତିଙ୍କ ଗୁରୁତ୍ୱାରୋପ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆସନ୍ତା ରବିବାର ଦିନ ଜନସାଧାରଣଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ ଅପରେସନ୍ ସିନ୍ଦୁର ହେଉଛି ଦେଶର ସାମରିକ ଶକ୍ତି ସାହସ ଏବଂ ଧୈର୍ଯ୍ୟର ପ୍ରତୀକ କହିଲେ ପ୍ରତିରକ୍ଷା ମନ୍ତ୍ରୀ ଟିକସ ବ୍ୟବସ୍ଥାକୁ ଅଧିକ ପ୍ରଭାବଶାଳୀ ନ୍ୟାୟସଙ୍ଗତ ଏବଂ ଅଭିବୃଦ୍ଧି ଭିତ୍ତିକ କରିବା ଦିଗରେ ପରବର୍ତ୍ତୀ ପିଢ଼ି ଜିଏସ୍ଟି ସଂସ୍କାର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅର୍ଥମନ୍ତ୍ରୀଙ୍କ ମତବ୍ୟକ୍ତ ଏବଂ ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ତଥା ଚୂଡ଼ାନ୍ତ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଆସନ୍ତାକାଲି ଖେଳାଯିବ ସିଡ୍ନୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 2047 ସୁଦ୍ଧା ଏକ ବିକଶିତ ଭାରତ ସ୍ୱପ୍ନ ପୂରଣ କରିବା ଲାଗି ସମାଜର ବିଭିନ୍ନ କ୍ଷେତ୍ରରେ ମହିଳାମାନଙ୍କ ସକ୍ରିୟ ଅଂଶଗ୍ରହଣ ଉପରେ ଗୁରୁତ୍ୱାରୋପ କରିଛନ୍ତି ଆଜି କେରଳର ଏର୍ଣ୍ଣାକୁଲମ୍ସ୍ଥିତ ସେଣ୍ଟ ଥେରେସାସ୍ ମହାବିଦ୍ୟାଳୟର ଶତବାର୍ଷିକୀ ସମାରୋହକୁ ଉଦ୍ଘାଟନ କରି ସେ ଏହା କହିଛନ୍ତି ଶ୍ରୀମତୀ ମୁର୍ମୁ କହିଛନ୍ତି ମହିଳା ନେତୃତ୍ୱାଧୀନ ସମାଜ ମାନବୀୟ ମୂଲ୍ୟବୋଧ ଆଧାରରେ ପରିଚାଳିତ ହେବା ସହିତ ଅଧିକ ପ୍ରଭାବଶାଳୀ ମଧ୍ୟ ହୋଇଥାଏ ଦେଶ ନିର୍ମାଣ ଏବଂ ସାମାଜିକ ଅର୍ଥନୈତିକ ସଂସ୍କାର ଦିଗରେ କେରଳର ମହିଳାମାନଙ୍କର ଉଲ୍ଲେଖନୀୟ ଅବଦାନ ଉପରେ ରାଷ୍ଟ୍ରପତି ଏହି ଅବସରରେ ଆଲୋକପାତ କରିଛନ୍ତି ଗତ ବହୁ ଦଶନ୍ଧି ଧରି ମହିଳାମାନଙ୍କୁ ଉପଯୁକ୍ତ ଶିକ୍ଷା ପ୍ରଦାନ କରିବା ସହିତ ସଶକ୍ତ କରିବା ଦିଗରେ ବିଭିନ୍ନ ଅନୁଷ୍ଠାନର ପ୍ରଚେଷ୍ଟାକୁ ସେ ପ୍ରଶଂସା କରିଛନ୍ତି ଏହି ଉଦ୍ଘାଟନୀ ସମାରୋହରେ ରାଷ୍ଟ୍ରପତି ମହାବିଦ୍ୟାଳୟର ଶତବାର୍ଷିକୀ ଲୋଗୋ ଉନ୍ମୋଚନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 26 ତାରିଖ ରବିବାର ଦିନ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଜନସାଧାରଣଙ୍କ ସହିତ ଭାବ ବିନିମୟ କରିବେ ଏହା ହେବ ତାଙ୍କର ମାସିକ ରେଡିଓ ମନ୍ କି ବାତ୍ କାର୍ଯ୍ୟକ୍ରମର 127ତମ ସଂସ୍କରଣ ଏଥିପାଇଁ ଜନସାଧାରଣ ଆଜି ସୁଦ୍ଧା ନିଜର ମତାମତ ଦେବାକୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି ଜନସାଧାରଣ ନମୋ ଆପ୍ ଓ ମାଇ ଗଭ୍ ପୋର୍ଟାଲରେ ସେମାନଙ୍କର ମତାମତ ଦେଇପାରିବେ ଏତଦ୍ବ୍ୟତୀତ ସେମାନେ 1800117800 ଡାଏଲ୍ କରି ସେମାନଙ୍କର ମତାମତ ରେକର୍ଡ କରିପାରିବେ ସେମାନେ ମଧ୍ୟ 1922କୁ ମିସ୍ଡ କଲ୍ ଦେଇ ଏସ୍ଏମ୍ଏସ୍ ଅନୁସାରେ ନିଜର ମତାମତ ଦେଇପାରିବେ ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟ୍ୱର୍କ ଆକାଶବାଣୀ ସମ୍ବାଦ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏୟାର ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ ଏହା ଆକାଶବାଣୀ ସମ୍ବାଦ ଡିଡି ନ୍ୟୁଜ୍ ପିଏମ୍ଓ ଏବଂ ସୂଚନା ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ଲାଇଭ୍ ଷ୍ଟ୍ରିମିଂ ହେବ ହିନ୍ଦୀ ପ୍ରସାରଣ ପରେ ପରେ ଆକାଶବାଣୀ କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣର ପ୍ରସାରଣ କରିବ ଅପରେସନ୍ ସିନ୍ଦୁର ହେଉଛି ଦେଶର ସାମରିକ ଶକ୍ତି ସାହସ ଏବଂ ଧୈର୍ଯ୍ୟର ପ୍ରତୀକ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଆଜି ରାଜସ୍ଥାନର ଜୈସାଲମର୍ଠାରେ ସେନା କମାଣ୍ଡରମାନଙ୍କ ସମ୍ମିଳନୀରେ ଅଧ୍ୟକ୍ଷତା କରି ସେ ଏହା କହିଛନ୍ତି ସେ କହିଛନ୍ତି ଏହି ଅପରେସନ୍ ବର୍ତ୍ତମାନ ସୁଦ୍ଧା ସମ୍ପୂର୍ଣ୍ଣ ହୋଇନାହିଁ ଯେପର୍ଯ୍ୟନ୍ତ ଜଣେ ବି ସନ୍ତାସବାଦୀ ଜୀବିତ ରହିଥିବ ସେ ପର୍ଯ୍ୟନ୍ତ ଏହି ମିଶନ ଜାରି ରହିବ ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ଦେଶର ସାମ୍ପ୍ରତିକ ସୁରକ୍ଷା ପରିସ୍ଥିତି ସମୀକ୍ଷା କରିବା ସହିତ ସେନାର କାର୍ଯ୍ୟଶୈଳୀ ଏବଂ କ୍ଷମତାକୁ ଅଧିକ ସଶକ୍ତ କରିବା ଦିଗରେ ବିଭିନ୍ନ ରଣନୀତି ଉପରେ ଆଲୋଚନା କରିଛନ୍ତି ପ୍ରତିରକ୍ଷା କୂଟନୀତି ଭିତ୍ତିଭୂମି ସେନାକୁ ଅଧିକ ସଶକ୍ତ କରିବା ଲାଗି ଏହାର ଆଧୁନିକୀକରଣ ଆତ୍ମନିର୍ଭରତା ଉପରେ ପ୍ରାଥମିକତା ଦେଇ କାର୍ଯ୍ୟ କରିବାକୁ ପ୍ରତିରକ୍ଷା ମନ୍ତ୍ରୀ ସେନା କମାଣ୍ଡରମାନଙ୍କୁ ପରାମର୍ଶ ଦେଇଛନ୍ତି ଭବିଷ୍ୟତରେ ଯୁଦ୍ଧ ଲାଗି ପ୍ରସ୍ତୁତିକୁ ସର୍ବୋଚ୍ଚ ସ୍ତରରେ ବଜାୟ ରଖିବା ଲାଗି ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳ ଭିତ୍ତିଭୂମି ଏବଂ ସହାୟତା ପ୍ରଦାନ ଲାଗି ସରକାର ପ୍ରତିଶ୍ରତିବଦ୍ଧ ବୋଲି ଶ୍ରୀ ସିଂ କହିଛନ୍ତି ଏହି ବୈଠକରେ ପ୍ରତିରକ୍ଷା ମୁଖ୍ୟ ଜେନେରାଲ ଅନିଲ ଚୌହାନଙ୍କ ସମେତ ବହୁ ବରିଷ୍ଠ ସେନା ଅଧିକାରୀମାନେ ଉପସ୍ଥିତ ରହି ଦେଶର ପ୍ରତିରକ୍ଷା କ୍ଷେତ୍ରକୁ ଅଧିକ ସୁସଂହତ କରିବା ଦିଗରେ ନିଜ ନିଜର ସୁଚିନ୍ତିତ ମତାମତ ଉପସ୍ଥାପନ କରିଛନ୍ତି ଏହି ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂ ସୈନିକ ଓ ସେମାନଙ୍କର ପରିବାରବର୍ଗଙ୍କୁ ସହଯୋଗ କରିବା ଉଦ୍ଦେଶ୍ୟରେ ନମନ କେନ୍ଦ୍ର ସୈନିକ ଯାତ୍ରୀ ମିତ୍ର ଆପ୍ ଏବଂ ଉପକରଣ ହେଲ୍ପଲାଇନ୍ ଆପ୍ର ଶୁଭାରମ୍ଭ କରିଛନ୍ତି ବୈଠକ ପୂର୍ବରୁ ଶ୍ରୀ ସିଂ ସ୍ଥାନୀୟ ତନୋତ୍ମାତା ମନ୍ଦିରରେ ପୂଜାର୍ଚ୍ଚନା କରିବା ସହିତ ମନ୍ଦିର ପରିସରରେ ଥିବା 1965 ଭାରତ ପାକିସ୍ତାନ ଯୁଦ୍ଧ ସମୟର ଅଫୁଟା ବୋମାଗୁଡ଼ିକର ନିରୀକ୍ଷଣ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଟିକସ ବ୍ୟବସ୍ଥାକୁ ଅଧିକ ପ୍ରଭାବଶାଳୀ ନ୍ୟାୟସଙ୍ଗତ ଏବଂ ଅଭିବୃଦ୍ଧିଭିତ୍ତିକ କରିବା ଦିଗରେ ପରବର୍ତ୍ତୀ ପିଢ଼ି ବସ୍ତୁ ଓ ସେବାକର ଜିଏସ୍ଟି ସଂସ୍କାରର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ଏକ ପ୍ରଭାବଶାଳୀ କର ବ୍ୟବସ୍ଥା ଦେଶର ଅର୍ଥନୈତିକ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିଥାଏ ଆଜି ଗାଜିଆବାଦଠାରେ କେନ୍ଦ୍ରୀୟ ଜିଏସ୍ଟି ଭବନର ଉଦ୍ଘାଟନ କରିବା ଅବସରରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି ଅର୍ଥମନ୍ତ୍ରୀ କହିଛନ୍ତି ସଚ୍ଚୋଟ କରଦାତାମାନଙ୍କ ଜୀବନଶୈଳୀକୁ ଅଧିକ ସରଳ କରିବା ଦିଗରେ ସରକାର ସମ୍ପୂର୍ଣ୍ଣ ପ୍ରତିଶ୍ରତିବଦ୍ଧ। ଜିଏସ୍ଟି ପରିଷଦ ଜିଏସ୍ଟି ପଞ୍ଜୀକରଣ ପ୍ରକ୍ରିୟାକୁ ସରଳୀକୃତ କରିବା ଦ୍ୱାରା ଏହା ଅଧିକ ସ୍ୱଚ୍ଛ ହୋଇପାରିଛି। ଆସନ୍ତା ମାସ 1 ତାରିଖରୁ ଏହି ସରଳୀକୃତ ଜିଏସ୍ଟି ପଞ୍ଜୀକୃତ ଯୋଜନା ଦେଶବ୍ୟାପୀ କାର୍ଯ୍ୟକାରୀ ହେବ ବୋଲି ଶ୍ରୀମତୀ ସୀତାରମଣ କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ରବିବାର ଦିନ 22ତମ ଆସିଆନ୍ ଭାରତ ସମ୍ମିଳନୀରେ ଆଭାସୀ ମାଧ୍ୟମରେ ଯୋଗଦେବେ। ମାଲେସିଆର ପ୍ରଧାନମନ୍ତ୍ରୀ ଅନୱାର ଇବ୍ରାହିମ୍ଙ୍କ ନିମନ୍ତ୍ରଣ କ୍ରମେ ଶ୍ରୀ ମୋଦି ଏହି କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ମୋଦି କହିଛନ୍ତି, ମାଲେସିଆ ଆସିଆନ୍ର ଅଧ୍ୟକ୍ଷତା କରୁଥିବାରୁ ଏହାର ସଫଳତା ଲାଗି ସେ ଅନୱାର ଇବ୍ରାହିମ୍ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଆସିଆନ୍ ଭାରତ ରଣନୈତିକ ଭାଗିଦାରୀ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଲାଗି ଦ୍ୱିପକ୍ଷୀୟ ପ୍ରତିବଦ୍ଧତାକୁ ମଧ୍ୟ ଶ୍ରୀ ମୋଦି ସୁନିଶ୍ଚିତ କରିଛନ୍ତି। ଅନ୍ୟପକ୍ଷରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆସନ୍ତା 27 ତାରିଖରେ କ୍ୱାଲାଲମ୍ପୁରଠାରେ ହେବାକୁ ଥିବା ବିଂଶତମ ଇଷ୍ଟ ଏସିଆ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତିନିଧିତ୍ୱ କରିବେ। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲ ଜର୍ମାନୀର ବର୍ଲିନ୍ଠାରେ ଅନୁଷ୍ଠିତ ବର୍ଲିନ୍ ବିଶ୍ୱ ସମ୍ମିଳନୀର ତୃତୀୟ ସଂସ୍କରଣରେ ଆଜି ଅଂଶଗ୍ରହଣ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ଗୋଏଲ କହିଛନ୍ତି, ଦୀର୍ଘସୂତ୍ରୀ ଏବଂ ଆପୋଷ ଅଭିବୃଦ୍ଧି ଦୃଷ୍ଟିକୋଣ ଅନୁଯାୟୀ ଭାରତ ବାଣିଜ୍ୟ ଭାଗିଦାରୀ ଜାରି ରଖିବ। ବିଶ୍ୱର ପ୍ରତିଷ୍ଠିତ କମ୍ପାନୀଗୁଡ଼ିକ ଭାରତରେ ବ୍ୟବସାୟ କରିବା ଲାଗି ଅପାର ସୁଯୋଗ ରହିଛି ବୋଲି ଶ୍ରୀ ଗୋଏଲ ମତବ୍ୟକ୍ତ କରିଛନ୍ତି। ଭାରତରେ ବ୍ୟବସାୟ କରିବା ଲାଗି ସରକାର ସମର୍ଥିତ ବ୍ୟବସ୍ଥିତ ନୀତି, ନବସୃଜନତା ଏବଂ ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହନ ପ୍ରଦାନ ଭଳି ସୁବିଧା ଲାଗି ବିଶ୍ୱର ବିଭିନ୍ନ ଦେଶରୁ ନିବେଶକମାନେ ଏଠାରେ ପୁଞ୍ଜିନିବେଶ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି ବୋଲି ସେ କହିଛନ୍ତି। ଏହି ଅବସରରେ ବର୍ଲିନ୍ଠାରେ ବ୍ୟାବସାୟିକ ନେତୃବୃନ୍ଦ ଗୋଲ୍ ଟେବୁଲ୍ରେ ସେ ଜର୍ମାନୀର ବିଭିନ୍ନ ଅଗ୍ରଣୀ କମ୍ପାନୀଗୁଡ଼ିକର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ତୈଳବୀଜ, ଡାଲି ଏବଂ ରେଶମ ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭର ହେବା ଉପରେ କେନ୍ଦ୍ର ଏମ୍ଏସ୍ଏମ୍ଇ, ଶ୍ରମ ଏବଂ ନିଯୁକ୍ତି ରାଷ୍ଟ୍ରମନ୍ତ୍ରୀ ଶୋଭା କରନ୍ଦ୍ଲାଜେ ଗୁରୁତ୍ୱାରୋପ କରିଛନ୍ତି। ଆଜି ବେଙ୍ଗାଲୁରୁଠାରେ ଜାତୀୟ ରେଶମ ପୋକ ସଂଗଠନର ଶତବାର୍ଷିକୀ ସମାରୋହରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି। ଶ୍ରୀମତୀ କରନ୍ଦ୍ଲାଜେ ଏହି ଅବସରରେ ଚାଷୀ, ବୈଜ୍ଞାନିକ ତଥା ଉଦ୍ୟୋଗୀମାନଙ୍କୁ ଏ କ୍ଷେତ୍ରରେ ଆଗେଇ ଆସିବା ଲାଗି ଆହ୍ୱାନ ଦେଇଛନ୍ତି। ଚାଉଳ, ଦୁଗ୍ଧ, ପନିପରିବା ଓ ଫଳ ଆଦି ଉତ୍ପାଦନ କ୍ଷେତ୍ରରେ ଭାରତ ଆତ୍ମନିର୍ଭର ହୋଇସାରିଛି। ତେବେ ରେଶମ ଜାତୀୟ ଦ୍ରବ୍ୟରେ ଅନୁରୂପ ସ୍ଥିତି ହାସଲ କରିବା ସହିତ ଏ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଚାଷୀ ଓ ଉଦ୍ୟୋଗୀମାନଙ୍କର ଆୟ ଦୁଇଗୁଣ କରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ଚଳିତ ବର୍ଷର ଜାତୀୟ ଏକତା ଦିବସକୁ ଏକ ଭବ୍ୟ ତଥା ସମାବେଶୀ ସମାରୋହରେ ପାଳନ କରାଯିବ ବୋଲି ସୀମା ସୁରକ୍ଷା ବାହିନୀର ମହାନିର୍ଦ୍ଦେଶକ ଦଲଜିତ୍ ସିଂ ଚୌଧୁରୀ କହିଛନ୍ତି। ଆସନ୍ତା 31 ତାରିଖ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମଦିବସ ଅବସରରେ ଦେଶବ୍ୟାପୀ ପାଳନ ହେବାକୁ ଥିବା ରାଷ୍ଟ୍ରୀୟ ଏକତା ଦିବସ 2025 ସମାରୋହ ଉପଲକ୍ଷେ ଆଜି ନୂଆଦିଲ୍ଲୀରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀକୁ ଉଦ୍ବୋଧନ ଦେଇ ଶ୍ରୀ ଚୌଧୁରୀ କହିଛନ୍ତି,
ये दिन भारत की एकता, अखंडता और राष्ट्रीय एकजुटता का प्रतीक है। इस वर्ष का आयोजन अत्यधिक विशेष है क्योंकि हम सरदार वल्लभ भाई पटेल की 150वीं जन्म जयंती मना रहे हैं। सरदार पटेल भारत के प्रथम उप प्रधानमंत्री और गृह मंत्री रहे। उन्होंने स्वतंत्रता के बाद 562 रियासतों को एकजुट कर आधुनिक भारत की नींव रखी। इसी कारण उन्हें राष्ट्र की एकता का शिल्पकार और लोकपुरुष कहा जाता है।
भारत आंतर्जातिक चावल सम्मेलनी 2025 ଆସନ୍ତା 30 ତାରିଖ ଦିନ ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଅନୁଷ୍ଠିତ ହେବ। ଆଜି ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କୁ ଏ ସମ୍ପର୍କିତ ସୂଚନା ଦେଇ ଆପେଡ଼ାର ଅଧ୍ୟକ୍ଷ ଅଭିଷେକ ଦେବ କହିଛନ୍ତି, ଏହି ଦୁଇଦିନିଆ ସମ୍ମିଳନୀରେ ଫିଲିପାଇନ୍ସ, ଘାନା, ନାମିବିଆ ଓ ଗାମ୍ବିଆର ବୈଦେଶିକ ମନ୍ତ୍ରୀମାନେ ଅଂଶଗ୍ରହଣ କରିବେ। ଭାରତ ବର୍ତ୍ତମାନ ବିଶ୍ୱର ସର୍ବବୃହତ୍ ଚାଉଳ ଉତ୍ପାଦନକାରୀ ଏବଂ ରପ୍ତାନୀକାରୀ ଦେଶ। ଭାରତ 172ରୁ ଉର୍ଦ୍ଧ୍ୱ ରାଷ୍ଟ୍ରକୁ ଚାଉଳ ରପ୍ତାନୀ କରୁଛି। ବୈଷୟିକ ଖାଦ୍ୟ ଯୋଗାଣ ଶୃଙ୍ଖଳରେ ନିଜର ଉପସ୍ଥିତିକୁ ସୁଦୃଢ଼ କରିବା ଦିଗରେ ଏ କ୍ଷେତ୍ରରେ କାର୍ଯ୍ୟ କରୁଥିବା ପକ୍ଷମାନଙ୍କୁ ଏହି ସମ୍ମିଳନୀ ସୁଯୋଗ ପ୍ରଦାନ କରିବ। ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ତଥା ଚୂଡ଼ାନ୍ତ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଆସନ୍ତାକାଲି ସିଡ୍ନୀରେ ଖେଳାଯିବ। ଏହି ମ୍ୟାଚ୍ ଭାରତୀୟ ସମୟ ସକାଳ 9ଟାରେ ଆରମ୍ଭ ହେବ। ପୂର୍ବରୁ ପ୍ରଥମ 2ଟି ମ୍ୟାଚ୍ ଜିତି ଅଷ୍ଟ୍ରେଲିଆ 2-0 ସିରିଜ୍ ଅଗ୍ରଣୀ ରହିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। 2047 ସୁଦ୍ଧା ଏକ ବିକଶିତ ଭାରତ ସ୍ୱପ୍ନ ପୂରଣ କରିବା ଲାଗି ସମାଜର ବିଭିନ୍ନ କ୍ଷେତ୍ରରେ ମହିଳାମାନଙ୍କ ସକ୍ରିୟ ଅଂଶଗ୍ରହଣ ଉପରେ ରାଷ୍ଟ୍ରପତିଙ୍କ ଗୁରୁତ୍ୱାରୋପ। ଅପରେସନ୍ ସିନ୍ଦୁର ହେଉଛି ଦେଶର ସାମରିକ ଶକ୍ତି, ସାହସ ଓ ଧୈର୍ଯ୍ୟର ପ୍ରତୀକ କହିଲେ ପ୍ରତିରକ୍ଷା ମନ୍ତ୍ରୀ। ଏବଂ ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ତଥା ଚୂଡ଼ାନ୍ତ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଆସନ୍ତାକାଲି ଖେଳାଯିବ ସିଡ୍ନୀରେ। ସମ୍ବାଦ ଶେଷ ହେଲା।